ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଅସ୍ତ୍ରବିରତି ବୁଝାମଣାକୁ ପାକିସ୍ତାନ ବାରମ୍ବାର ଉଲ୍ଲଙ୍ଘନ କରୁଛି ବୋଲି ସୂଚନା ଦେଲେ ବୈଦେଶିକ ବ୍ୟାପାର ସଚିବ. ଦେଶର ସୀମାନ୍ତ ଅଞ୍ଚଳରେ ସୁରକ୍ଷା ସ୍ଥିତିରେ ଉନ୍ନତି ଆଣିବା ଉପରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କ ଗୁରୁତ୍ୱ ପ୍ରଦାନ. ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ. ବାଣିଜ୍ୟ କାରବାର ନେଇ ଆମେରିକା ଓ ଚୀନ୍ ମଧ୍ୟରେ ସ୍ୱିଜରଲ୍ୟାଣ୍ଡଠାରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ଏବଂ ଆଇପିଏଲ୍ କ୍ରିକେଟ୍ର ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକର ଆୟୋଜନ ନେଇ ଆଜି ବିସିସିଆଇ ଏବଂ ଆଇପିଏଲ୍ ପରିଚାଳନା ପରିଷଦ ମଧ୍ୟରେ ହେବ ବୈଠକ. ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ବୁଝାମଣା ପାକିସ୍ତାନ ବାରମ୍ଭାର ଉଲ୍ଲଙ୍ଘନ କରୁଛି ବୋଲି ବୈଦେଶିକ ବ୍ୟାପାର ସଚିବ ବିକ୍ରମ ମିଶ୍ର କହିଛନ୍ତି. ନୂଆଦିଲ୍ଲୀଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧନ କରି ଶ୍ରୀ ମିଶ୍ର କହିଛନ୍ତି, ପାକିସ୍ତାନ ପଟୁ ନିଆଯାଉଥିବା ଏହି ପଦକ୍ଷେପ ଭାରତ ଉଚିତ ଜବାବ ଦେଇଛି. ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନକୁ ଭାରତ ଗୁରୁତର ସହ ଗ୍ରହଣ କରିଛି ବୋଲି ସେ କହିଛନ୍ତି. ଅସ୍ତ୍ରବିରତି ଉଲ୍ଲଙ୍ଘନ ନେଇ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଭାରତ ପାକିସ୍ତାନକୁ ମଧ୍ୟ ପରାମର୍ଶ ଦେଇଛି. ଭାରତୀୟ ସେନା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି. ଆବଶ୍ୟକ ସ୍ଥଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେନାକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି.
ଇସ୍ ସମଝୌତେ କା ପାକିସ୍ତାନ କି ଓର ସେ ଘୋର ଉଲ୍ଲଂଘନ ହୋ ରହା ହେ ଭାରତୀୟ ସେନା ଜବାବି କାର୍ଯ୍ୟବାହି କର ରହି ହେ ଔର ଇସ୍ ସୀମା ଅତିକ୍ରମଣ ସେ ନିପଟ ରହି ହେ ୟେ ଅତିକ୍ରମଣ ଅତ୍ୟନ୍ତ ହି ନିନ୍ଦନୀୟ ହେ ଔର ପାକିସ୍ତାନ ଇନକେ ଲିଏ ଜିମ୍ମେଦାର ହେ ହମାରା ମାନନା ହେ କି ପାକିସ୍ତାନ ଇସ୍ ସ୍ଥିତି କୋ ଠିକ୍ ସେ ସମଝେ और इस अतिक्रमण को रोकने के लिए तुरंत उचित कार्रवाई करें।
ଶ୍ରୀ ମିଶ୍ର କହିଛନ୍ତି, ଗତ ସନ୍ଧ୍ୟାରେ ଉଭୟ ଦେଶର ସଶସ୍ତ ବାହିନୀ ମହାନିର୍ଦ୍ଦେଶକଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇ ଅସ୍ତ୍ରବିରତି ବୁଝାମଣା ହୋଇଛି. ପରିସ୍ଥିତିକୁ ଠିକ୍ ଭାବେ ସମୀକ୍ଷା କରି ଅସ୍ତ୍ରବିରତି ଉଲ୍ଲଂଘନ ବିରୁଦ୍ଧରେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଭାରତ ପକ୍ଷରୁ ପାକିସ୍ତାନକୁ ଚେତାବନୀ ଦିଆଯାଇଛି.
ଭାରତ ଓ ପାକିସ୍ତାନ କେ ଡିଜିଏମ୍ଓଜ୍ କେ ବିଚ୍ ଜୋ ପିଛଲେ କୁଛ ଦିନ ସେ ଚଲ ରହି ସୈନ୍ୟ କାର୍ବାଇ କୋ ରୋକନେ କା ସମଝୌତା ହୁଆ ଥା ପିଛଲେ କୁଛ ଘଣ୍ଟୋ ସେ ଇସ୍ ସମଝୌତେ କା ପାକିସ୍ତାନ କି ଓର ସେ ଘୋର ଉଲ୍ଲଂଘନ ହୋ ରହା ହେ ଭାରତୀୟ ସେନା ଜବାବୀ କାର୍ଯ୍ୟବାହୀ କର ରହି ହେ ଔର ଇସ୍ ସୀମା ଅତିକ୍ରମଣ ସେ ନିପଟ ରହି ହେ ୟେ ଅତିକ୍ରମଣ ଅତ୍ୟନ୍ତ ହି ନିନ୍ଦନୀୟ ହେ ଔର ପାକିସ୍ତାନ ଇନକେ ଲିଏ ଜିମ୍ମେଦାର ହେ ହମାରା ମାନନା ହେ କି ପାକିସ୍ତାନ ଇସ୍ ସ୍ଥିତି କୋ ଠିକ୍ ସେ ସମଝେ ଔର ଇସ୍ ଅତିକ୍ରମଣ କୋ ରୋକନେ କେ ଲିଏ ତୁରନ୍ତ ଉଚିତ କାର୍ଯ୍ୟବାହୀ କରେ ଭାରତ ଔର ପାକିସ୍ତାନ କେ ଡିଜିଏମ୍ଓଜ୍ କେ ବିଚ୍ ଜୋ ପିଛଲେ କୁଛ ଦିନ ସେ ଚଲ ରହି ସୈନ୍ୟ କାର୍ବାଇ କୋ ରୋକନେ କା ସମଝୌତା ହୁଆ ଥା ପିଛଲେ କୁଛ ଘଣ୍ଟୋ ସେ ଇସ୍ ସମଝୌତେ କା ପାକିସ୍ତାନ କି ଓର ସେ ଘୋର ଉଲ୍ଲଂଘନ ହୋ ରହା ହେ ଭାରତୀୟ ସେନା ଜବାବି କାର୍ଯ୍ୟବାହି କର ରହି ହେ ଔର ଇସ୍ ସୀମା ଅତିକ୍ରମଣ ସେ ନିପଟ ରହି ହେ ୟେ ଅତିକ୍ରମଣ ଅତ୍ୟନ୍ତ ହି ନିନ୍ଦନୀୟ ହେ ଔର ପାକିସ୍ତାନ ଇନକେ ଲିଏ ଜିମ୍ମେଦାର ହେ ହମାରା ମାନନା ହେ କି ପାକିସ୍ତାନ ଇସ୍ ସ୍ଥିତି କୋ
ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ବୁଝାମଣାକୁ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ସ୍ୱାଗତ କରିଛନ୍ତି. ମହାସଚିବଙ୍କ ପ୍ରବକ୍ତା ଷ୍ଟିଫେନ୍ ଡୁଜାରିକ୍ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଶାନ୍ତି ତଥା ଦୀର୍ଘକାଳୀନ ସମସ୍ୟା ସମାଧାନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଶ୍ରୀ ଗୁଟେରସ୍ ଆଶାବ୍ୟକ୍ତ କରିଛନ୍ତି. ଉଭୟ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସକୁ ଏହି ନିଷ୍ପତ୍ତି ସହାୟତା ପ୍ରଦାନ କରିବ ବୋଲି ସେ କହିଛନ୍ତି. ସେହିଭଳି ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ବୁଝାମଣାକୁ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ସ୍ୱାଗତ କରିଛନ୍ତି. ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ପାଇଁ ବ୍ରିଟେନ୍ କିଛିଦିନ ପୂର୍ବରୁ ପ୍ରସ୍ତାବ ଦେଇଥିଲା ବୋଲି ସେ କହିଛନ୍ତି. ଦେଶର ସୀମାନ୍ତ ଅଞ୍ଚଳରେ ସୁରକ୍ଷା ସ୍ଥିତିରେ ଉନ୍ନତି ଆଣିବା ଲାଗି ବୈଷୟିକ ଏବଂ ବୈଜ୍ଞାନିକ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଗୁରୁତ୍ୱ ଦେଇଛନ୍ତି. ଜାମ୍ମୁ କାଶ୍ମୀର, ପଞ୍ଜାବ, ଚଣ୍ଡୀଗଡ଼ ଏବଂ ଉତ୍ତର ପଶ୍ଚିମ ଅଞ୍ଚଳର ରାଜସ୍ଥାନ ଓ ଗୁଜରାଟ ସୀମାବର୍ତ୍ତୀ ଅଞ୍ଚଳରେ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଡକ୍ଟର ସିଂ ପରାମର୍ଶ ଦେଇଛନ୍ତି. ନୂଆଦିଲ୍ଲୀଠାରେ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ଡକ୍ଟର ସିଂ ବିଭାଗୀୟ ବରିଷ୍ଠ ପଦାଧିକାରୀ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି. ସେହିସବୁ ଅଞ୍ଚଳରେ ସୁରକ୍ଷା ସ୍ଥିତି ନେଇ ମଧ୍ୟ ମତ ବିନିମୟ ହୋଇଛି. ସୀମାପାର ଆକ୍ରମଣ ପରିପ୍ରେକ୍ଷୀରେ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରିବା ଉପରେ ଡକ୍ଟର ସିଂ ବୈଠକରେ ଗୁରୁତ୍ୱ ପ୍ରଦାନ କରିଛନ୍ତି. ସୁରକ୍ଷା ସମ୍ପର୍କିତ ମାର୍ଗଦର୍ଶିକାକୁ ସମୀକ୍ଷା କରିବା ସହ ଅଧିକ ଉନ୍ନତ କରିବା ଉପରେ ସବୁ ବିଜ୍ଞାନଭିତ୍ତିକ ପ୍ରତିଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗର ଉପକରଣଗୁଡ଼ିକର ସୁରକ୍ଷା ନେଇ ସମୀକ୍ଷା କରିବାକୁ ଡକ୍ଟର ସିଂ ବିଭାଗର ମହାନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଛନ୍ତି। ମୁଖ୍ୟତଃ ଶ୍ରୀନଗର, ଲେହ ଏବଂ ଅନ୍ୟାନ୍ୟ ଆଗୁଆ ତଥା ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ରହିଥିବା ଉପକରଣଗୁଡ଼ିକ ନେଇ ବିଶେଷ ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଉଛି। 1998 ମସିହାରେ ଆଜିର ଦିନରେ ରାଜସ୍ଥାନର ପୋଖରାନ୍ଠାରେ ଭାରତ ସଫଳତାର ସହ ପରମାଣୁ ବୋମାର ପରୀକ୍ଷଣ କରିଥିଲା। ଏହି ଦିବସର ସ୍କୃତି ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ମେ ମାସ 11 ତାରିଖକୁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ଦିବସ ପାଳନ ଅବସରରେ ବୈଜ୍ଞାନିକ, ବୈଷୟିକ ବିଶେଷଜ୍ଞ, ଉଦ୍ଭାବକଙ୍କର ଅଦମ୍ୟ ଚେଷ୍ଟା ଏବଂ ପରିଶ୍ରମକୁ ସମ୍ମାନ ପ୍ରଦର୍ଶନ କରାଯାଇଥାଏ। ଭାରତର ପ୍ରଥମ ଇଣ୍ଡିଜିନସ୍ ଏୟାରକ୍ରାଫ୍ଟ ହଂସ 3କୁ ମଧ୍ୟ କାର୍ଯ୍ୟକ୍ଷମ କରାଯାଇଥିଲା। ଦେଶର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଏବଂ ଏଥିରେ ଯୁବବର୍ଗଙ୍କୁ ପ୍ରୋହାହନ ପ୍ରଦାନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସାମାଜିକ ପରିବର୍ତ୍ତନ ଏବଂ ପରିବର୍ତ୍ତିତ ଜୀବନଶୈଳୀକୁ ଦୃଷ୍ଟିରେ ରଖି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉନ୍ନତି ନେଇ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବାଣିଜ୍ୟ କାରବାର ନେଇ ଆମେରିକା ଓ ଚୀନ୍ ମଧ୍ୟରେ ଗତକାଲି ସ୍ୱିଜରଲ୍ୟାଣ୍ଡଠାରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ଏକ ବନ୍ଧୁତ୍ୱପୂର୍ଣ୍ଣ ଏବଂ ସକାରାତ୍ମକ ରହିଥିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସାମାଜିକ ଗଣମାଧ୍ୟମରେ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଉଭୟ ପକ୍ଷ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ବିସ୍ତୃତ ଆଲୋଚନା ହେବା ସହ ସହମତି ପ୍ରକାଶ ପାଇଛି। ଉଭୟ ଦେଶର ବ୍ୟବସାୟିକ ପରିସ୍ଥିତି ଏବଂ ବିକାଶକୁ ଦୃଷ୍ଟିରେ ରଖି ଏହି ଆଲୋଚନା ହୋଇଥିବା ଶ୍ରୀ ଟ୍ରମ୍ପ୍ କହିଛନ୍ତି। ସୂଚନାଯୋଗ୍ୟ, ଚୀନ୍ ଆମଦାନୀ ଉପରେ ଆମେରିକା ସର୍ବନିମ୍ନ 145% ଶୁଳ୍କ ଲଗାଇଥିବା ବେଳେ ଆମେରିକା ଆମଦାନୀ ଉପରେ ଚୀନ୍ 125% ଶୁଳ୍କ ଲାଗୁ କରିଛି। ଫଳସ୍ୱରୂପ ଉଭୟ ପକ୍ଷ ମଧ୍ୟରେ ବାଣିଜ୍ୟିକ କାରବାର ବହୁମାତ୍ରାରେ ପରିବର୍ତ୍ତନ ହୋଇଛି। ଆମେରିକା ପ୍ରତିନିଧି ଶ୍ରୀ ବେସେଣ୍ଟ ଏବଂ ବାଣିଜ୍ୟ ପ୍ରତିନିଧି ଜାମିସନ୍ ଗ୍ରୀର୍ ସ୍ୱିଜରଲ୍ୟାଣ୍ଡ ଯିବାର କିଛି ଘଣ୍ଟା ପରେ ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ୍ ଚୀନ୍ ସାମଗ୍ରୀ ଉପରେ 80% ଶୁଳ୍କ ହ୍ରାସ କରିବାର ସମ୍ଭାବନା ଘୋଷଣା କରିବା ସହ ଚୀନ୍ ଆମେରିକା ପାଇଁ ତା'ର ବଜାର ଖୋଲିଛି ବୋଲି କହିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ନେତୃତ୍ୱାଧୀନ ଆୱାମୀ ଲିଗ୍ ଦଳର ସମସ୍ତ କାର୍ଯ୍ୟକଳାପକୁ ନିଷେଧ ଘୋଷଣା କରିଛନ୍ତି। ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ୍ଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଆୱାମୀ ଲିଗ୍ ଦଳର କୌଣସି କାର୍ଯ୍ୟକ୍ରମକୁ ଆତଙ୍କବାଦୀ କାର୍ଯ୍ୟକଳାପର ଅନ୍ତର୍ଭୁକ୍ତ ବୋଲି ଗ୍ରହଣ କରାଯିବ। ଏ ନେଇ ଦଳର କାର୍ଯ୍ୟକର୍ତ୍ତା ଏବଂ ନେତାଙ୍କ ବିରୁଦ୍ଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ୱଷ୍ଟ କରାଯାଇଛି। ଢାକାସ୍ଥିତ ରାଜ୍ୟ ଅତିଥି ଭବନରେ ସରକାରଙ୍କ ପରାମର୍ଶଦାତା ପରିଷଦ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଇଣ୍ଟରନ୍ୟାସନାଲ୍ କ୍ରାଇମ୍ସ ଟ୍ରିବ୍ୟୁନାଲ୍ ଆକ୍ଟରେ ଆବଶ୍ୟକ ସଂଶୋଧନକୁ ମଧ୍ୟ ପରିଷଦ ଅନୁମୋଦନ କରିଛି। ନିଷେଧାଦେଶକୁ ଅବଜ୍ଞା କରି ଆୱାମୀ ଲିଗ୍ ପାର୍ଟି ପକ୍ଷରୁ କୌଣସି କାର୍ଯ୍ୟକ୍ରମ କରାଗଲେ ଏହି ଆଇନ ଅଧୀନରେ ସେମାନଙ୍କ ବିରୁଦ୍ଧରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଏ ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ପରବର୍ତ୍ତୀ କାର୍ଯ୍ୟଦିବସ ସୁଦ୍ଧା ଘୋଷଣା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପାକିସ୍ତାନ ସେନାର ଏକ କ୍ଷେପଣାସ୍ତ୍ର ନିଜ ବେସାମରିକ ଜନବହୁଳ ଅଞ୍ଚଳରେ ପଡ଼ିଥିବା ଜଣାପଡ଼ିଛି। ଗୁରୁଦ୍ୱାର ନିକଟରେ ଏହି କ୍ଷେପଣାସ୍ତ୍ରଟି ପଡ଼ିଥିଲା। ଏହାର ବିସ୍ଫୋରଣରେ ସେଠାରେ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। କ୍ଷେପଣାସ୍ତ୍ରଟି ବିଫଳ ହୋଇ ନିଜ ଅଞ୍ଚଳରେ ପଡ଼ିଥିବା ଜଣାପଡ଼ିଛି। କ୍ଷେପଣାସ୍ତ୍ର ବ୍ୟବସ୍ଥାରେ ଦୁର୍ବଳ ଏବଂ ମାର୍ଗଦର୍ଶନରେ ବିଫଳତା ରହିଥିବା ଏହି ପଦକ୍ଷେପକୁ ପ୍ରମାଣ କରୁଛି। 2022 ମସିହାରେ ମଧ୍ୟ ଏକ କ୍ଷୁଦ୍ର ଦୂରତା ବିଶିଷ୍ଟ କ୍ଷେପଣାସ୍ତ୍ର ନିୟମିତ ପରୀକ୍ଷଣ ସମୟରେ ନିଜ ଅଞ୍ଚଳରେ ପଡ଼ି ବହୁ ଚାଷଜମି କ୍ଷତିଗ୍ରସ୍ତ ହେବା ସହ ଗ୍ରାମବାସୀ ଆହତ ହୋଇଥିଲେ। ସେହିଭଳି 2024 ମସିହାରେ ମଧ୍ୟ ଏଭଳି ଘଟଣାର ପୁନରାବୃତ୍ତି ଘଟିଥିଲା। ପାକିସ୍ତାନ ଗୌରବ ବୋଲି କୁହାଯାଉଥିବା ଫତେହ ଏକ କ୍ଷେପଣାସ୍ତ୍ର ଦ୍ୱାରା ଏଭଳି ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଏହି କ୍ଷେପଣାସ୍ତ୍ରକୁ ଗତକାଲି ସକାଳେ ହରିୟାଣାର ସିର୍ସାଠାରେ ଭାରତୀୟ ବାୟୁସେନା ପକ୍ଷରୁ ପ୍ରତିହତ କରାଯାଇଥିଲା। ଆଇପିଏଲ୍ କ୍ରିକେଟ୍ର ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକର ଆୟୋଜନ ନେଇ ଆଜି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡର କାର୍ଯ୍ୟକର୍ତ୍ତା ଏବଂ ଆଇପିଏଲ୍ ପରିଚାଳନା ପରିଷଦ ମଧ୍ୟରେ ବୈଠକ ହେବାର କାର୍ଯ୍ୟସୂଚୀ ରହିଛି। ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ବୁଝାମଣା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚଳିତ ଆଇପିଏଲ୍ ସିରିଜ୍ର ବାକି ଥିବା 16 ମ୍ୟାଚ୍ର କାର୍ଯ୍ୟସୂଚୀ ନିର୍ଦ୍ଧାରଣ ନେଇ ବୈଠକରେ ଆଲୋଚନା କରାଯିବ। ସେଥିମଧ୍ୟରେ 12 ଲିଗ୍ ଏବଂ 4 ପ୍ଲେଅଫ୍ ମ୍ୟାଚ୍ ଅନ୍ତର୍ଭୁକ୍ତ। ଗତ ଶୁକ୍ରବାର ଦିନ ଆଇପିଏଲ୍ର ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକୁ ସ୍ଥଗିତ ରଖାଯାଇଥିଲା। ଆସନ୍ତା 27 ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଉପକୂଳ ସ୍ୱର୍ଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଘୋଷଣା କରିଛି। ନିର୍ଦ୍ଧାରିତ ସମୟ ଜୁନ୍ 1ରୁ 5 ପୂର୍ବରୁ ମୌସୁମୀ କେରଳ ସ୍ୱର୍ଶ କରିବାର ଆକଳନ କରାଯାଇଛି। ଦେଶରେ କୃଷିକ୍ଷେତ୍ରରେ ଏହା ସକାରାତ୍ମକ ପ୍ରଭାବ ପକାଇବ ବୋଲି ବିଭାଗ କହିଛି। ଚଳିତ ବର୍ଷ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଓଡ଼ିଶା, ଛତିଶଗଡ଼, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ସ୍ୱାଭାବିକ କିମ୍ବା ତା'ଠାରୁ ଅଧିକ ବର୍ଷା ହେବ। ତେବେ ଜାମ୍ମୁ କାଶ୍ମୀର, ଲଦାଖ, ତାମିଲନାଡୁ, ବିହାର ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ ବୋଲି ବିଭାଗ ଆକଳନ କରିଛି। ଅସ୍ତ୍ରବିରତି ବୁଝାମଣାକୁ ପାକିସ୍ତାନ ବାରମ୍ଭାର ଉଲ୍ଲଂଘନ କରୁଛି ବୋଲି ସୂଚନା ଦେଲେ ବୈଦେଶିକ ବ୍ୟାପାର ସଚିବ। ଦେଶର ସୀମାନ୍ତ ଅଞ୍ଚଳରେ ସୁରକ୍ଷା ସ୍ଥିତିରେ ଉନ୍ନତି ଆଣିବା ଉପରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କ ଗୁରୁତ୍ୱ ପ୍ରଦାନ। ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ। ବାଣିଜ୍ୟ କାରବାର ନେଇ ଆମେରିକା ଓ ଚୀନ୍ ମଧ୍ୟରେ ସ୍ୱିଜରଲ୍ୟାଣ୍ଡଠାରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ଏବଂ ଆଇପିଏଲ୍ କ୍ରିକେଟ୍ର ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକର ଆୟୋଜନ ନେଇ ଆଜି ବିସିସିଆଇ ଏବଂ ଆଇପିଏଲ୍ ପରିଚାଳନା ପରିଷଦ ମଧ୍ୟରେ ହେବ ବୈଠକ। ସମ୍ବାଦ ଶେଷ ହେଲା।